ଗତ 24 ଘଣ୍ଟାରେ ରାଜ୍ୟରେ ପାଗ ମୁଖ୍ୟତଃ ଭାବରେ ଶୁଖିଲା ରହିଛି। କେତେକ ସ୍ଥାନରେ ହାଲୁକା ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ରହିଛି। ଆମର ଯଦି ଦେଖିବା ଆମ କୋରାପୁଟରେ ଘନ କୁହୁଡ଼ି ଦୃଶ୍ୟମାନ ରହିଛି, ଯେଉଁଠିକି ଦୃଶ୍ୟମାନ ଦୂରତା 50 ମିଟର ରହିଥିଲା। ସେହିପରି ଫୁଲବାଣୀରେ ମଧ୍ୟ 100 ମିଟର ଦୃଶ୍ୟମାନ ଦୂରତା ରହିଥିଲା ଏବଂ ରାଉରକେଲାରେ 50 ମିଟର ଦୃଶ୍ୟମାନ ଦୂରତା ରହିଥିଲା। ଏହିସବୁ ଅଞ୍ଚଳରେ ଘନ କୁହୁଡ଼ି ଦୃଶ୍ୟମାନ ରହିଛି। ତା ସହିତ କେନ୍ଦୁଝର ଏବଂ ଆମର ଯେଉଁଟା ରହୁଛି ଟିଟିଲାଗଡ଼ରେ, ଇଏ ଆମର ହାଲୁକା ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହୋଇଥିଲା। ସର୍ବନିମ୍ନ ରାତି ତାପମାତ୍ରା ଦେଖିବା କିରେଇ ଆମର ସୁନ୍ଦରଗଡ଼ରେ 8.3 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ଜି ଉଦୟଗିରି କନ୍ଧମାଳ ପାହାଡ଼ିଆ ଅଞ୍ଚଳ ମଧ୍ୟରେ ସର୍ବନିମ୍ନ ରାତ୍ରି ତାପମାତ୍ରା 8.4 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। କୋରାପୁଟରେ ଆମର 9.5 ଡିଗ୍ରୀ, ଫୁଲବାଣୀରେ 8.5 ଡିଗ୍ରୀ, ତା ସହିତ ଯଦି ଦେଖିବା ରାଣୀତାଲ ଭଦ୍ରକରେ 9.6 ଡିଗ୍ରୀ ଏବଂ ଆମର ଯେଉଁଟା ରହୁଛି ରାଉରକେଲା ସୁନ୍ଦରଗଡ଼ରେ ମଧ୍ୟ 9.8 ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ତା ସହିତ ସମ୍ବଲପୁରର ଚିକ୍ଲିମା ଏବଂ ଅନୁଗୁଳ, କେନ୍ଦୁଝର, ସୁନ୍ଦରଗଡ଼, ଦାରିଙ୍ଗବାଡ଼ି ଏସବୁ ଅଞ୍ଚଳରେ ତାପମାତ୍ରା 10 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ମଧ୍ୟ 10.2 ଡିଗ୍ରୀ ତାପମାତ୍ରା ରାତି ତାପମାତ୍ରା ରେକର୍ଡ କରାଯାଇଛି। ବର୍ତ୍ତମାନ ଯେହେତୁ ନିର୍ଦ୍ଦିଷ୍ଟ କୌଣସି ପାଣିପାଗର ପ୍ରଭାବ ନାହିଁ, ଆଗାମୀ 4-5 ଦିନ ଯାଏ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ତା ସହିତ ପାଗ ମୁଖ୍ୟତଃ 7 ଦିନ ଯାଏ ଶୁଖିଲା ରହିବ। କିଛି ଅଞ୍ଚଳରେ ହାଲୁକା ମଧ୍ୟମ ଧରଣର କୁହୁଡ଼ି ରହିବାର ସମ୍ଭାବନା ରହିଛି। ଚଳିତ ଯେଉଁ ଶୀତ ସିଜିନ୍ରେ ମୁଖ୍ୟତଃ ଭାବରେ ଟ୍ୱିନ୍ ସିଟି ଭୁବନେଶ୍ୱର ଏବଂ କଟକରେ 13 ଡିଗ୍ରୀ ପାଖାପାଖି ତାପମାତ୍ରା ଛୁଇଁଛି। କଟକରେ ଆଜି 13.5 ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ 13.2 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆଗାମୀ 4-5 ଦିନ ପର୍ଯ୍ୟନ୍ତ ଏହି ପ୍ରକାର ପାଣିପାଗ ଲାଗି ରହିବାର ସମ୍ଭାବନା ରହିଛି।